श्री श्री गुरुनिताय श्री कृष्ण बलराम श्री जगन्नाथ बलदेव सुब्रह्मण्य श्री राधा कृष्ण चंद्र श्री श्री लक्ष्मण सिंहदेव श्री श्री सीतारामू गर्भा श्री श्रील गुरुदेव श्री श्रीमद भक्ति सुरदामदर स्वामी गुरु महाराज गर्भापण त्रिवेदन करी ईस्कन प्रतिष्ठाचार्य श्री श्रीमदेव श्री भक्ति प्रधान स्वामी गुरुपाद महाराज गर्भापण त्रिवेदन करी समस्त साधु वैष्णव तथा पुष्प वैष्णव करी आज आम श्रीमदभागवत दशम स्कंद षोल अध्याय सब चौराश कथा आरंभ करवा नागवती स्थिति चलती एक स्थिति रही छे भगवान के दंड को अनुमोदन करी दसटी स्तुति भगवान को एगार थर प्रणाम कर पांचटी स्तुति भगवान को प्रार्थना करसंदी भाव में तेतीस रु एक तेपन पर्यटन तेतीस रु तेपन ये एक श्लोक भगवान स्तुति करें शुणा चौरालीस नंबर स्तुति स्तुति श्लोक कौन नम प्रमाण मूलाय पवये शास्त्रजो नये प्रभुताय निवृताय निगमाय नमो नमः प्रभु आपण को आप प्रमाण मूलाय भगवान जहाँ कहले मूल प्रमाण चार प्रकार प्रमाण रही भागवत वर्णना करुति प्रत्यक्ष ऐतिह एवं अनुमान प्रमाण ही चतुष्टय प्रमाण चतुष्टय चार प्रकार प्रमाण रही श्रुति कहले वेद वेद को श्रुति कहुए कहीं लोक मैंने शुणिक मन रखुले अन्य युग मानक किंतु आस्ते आस्ते लोक मान स्मरण शक्ति कमीगला तेना सब शास्त्र को लिपिबद्ध करागला तेणु अन्य युग मानक केवल शुणिक मन रखुले तेना वेद गोटे नाम श्रुति श्रुति प्रमाण रही प्रत्यक्ष आम आखिर देखुचे गोटे जिनस आखिर देखुचे मैंने से सत्य हम निश्चित कितने भूल संभावना रही इतिहासकार मन विभिन्न प्रकार कल्पना एवं अनुमान प्रमाण भूल रहिबार संभावना रही किंतु श्रुति गोटे एभली प्रमाण जो प्रमाण रे जो थे किसी भूल नहीं तेणु से कौन भगवान जहाँ कहले प्रमाण सेटा सत्य भगवद्गीत अर्जुन कह प्रभु सर्वमेतम ऋतम मन जन्मान बद से के सब आपण जहाँ मत कहले सबकि सत्य बोली ग्रहण करगवान जहाँ कहले सीटा प्रमाण शास्त्र शास्त्र प्रमाण भगवद्गीत भगवान कहले तस्मा शास्त्र प्रमाण दे कार्या कार्य व्यवस्थित हो ज्ञावा शास्त्र विधान कर्म करतुमिहारसी षोल अध्याय चबीस श्लोक अंतिम श्लोक यहाँ शास्त्र लोक मैंने साधारण शास्त्र विषय जानती ना कौन करेंगे से मैंने आउ कत जानक विरुद्ध कार्य करती जो शास्त्र विधि मुत्सुज वर्तते काम कारत शास्त्र यहाँ अच्छी जानक विरुद्ध कार्य कर सिद्धि प्राप्त हो पारे ना आधि महाप्रति न सुख न परांगति से सुख प्राप्त हो पारे ना आ्रेष्ठ गति कथा कौन कह तेणु शास्त्र प्रमाण अनुसार कार्य करवाक पड़ो आम जाना पड़ो शास्त्र आम जी कह जो आम जो मैंने विभिन्न प्रकार पाप कार्य करमराज पाखे दंड दंड विधान करते कह सार जानी ना मुझे जानी ये करदेली सीटा छड़ा जीव ना दंड रू से मुक्ति पाई ना आम रही गोटे नियम शास्त्र मैंने ये कहुई विचार क्षेत्र ये क्या इग्नोरेंस इज नो एक्सक्यूज आम अज्ञानता भितर अच्छे यहाँ कहीदे आम क्षमा पाई ता नुह कहीं तुम मनुष्य जन पाई कहीं अज्ञानता भितर रही मनुष्य जन पाइल मानने तुम कर्तव्य हूँ तुम ये सब जानवा कथा शास्त्र इत्यादि जानवा कथा से भाव में आम जो इस्कन धारा जो मैंने आने जानवा कथा आम इस्कन प्रभुपाद महाराज जो सब व्यवस्था कर सब विषय आम जानवा कथा आम कह आम इस्कन भक्त कि इस्कन फिलोसफी आम जान ना ତେଣୁ ସେଥିପାଇଁ ଆମର ପ୍ରଭୁପାଦ ମହାରାଜ ସକାଳ 8 to 9 ସନ୍ଧ୍ୟାବେଳେ ଏଭଳି ଭାବରେ ଗୀତା ଭାଗବତର ସବୁ ବ୍ୟବସ୍ଥା କରିଛନ୍ତି, ଚେତନ ଚରିତ୍ରାମୃତ ଇତ୍ୟାଦି ବ୍ୟବସ୍ଥା କରିଛନ୍ତି। ସେ ଶୁଣିଲେ ଆସ୍ତେ ଆସ୍ତେ ଆମେ ସବୁ ଜ୍ଞାନ ପ୍ରାପ୍ତ ହେବା ଏବଂ ସେ ଅନୁସାରେ ଜୀବନଯାପନ କରିବା। ତେଣୁ ଏଠି ନାଗପତ୍ନୀମାନେ କହୁଛନ୍ତି, ଆପଣ ହେଉଛନ୍ତି ପ୍ରମାଣ ମୂଳ, ଭଗବାନ ଯାହା କହିଲେ ସେଇଟା ପ୍ରମାଣ, ଅଥରିଟି, ସେଇଟା ଶ୍ରେଷ୍ଠ ପ୍ରମାଣ। ପ୍ରମାଣ ଭିତରେ ଶ୍ରେଷ୍ଠ ପ୍ରମାଣ ହେଉଛି ଆପଣ ହେଉଛନ୍ତି ପ୍ରମାଣ ମୂଳାୟ, ବା ଅନ୍ୟ ଶାସ୍ତ୍ରକାର କହୁଛନ୍ତି ୟୁଜ୍ ଭାଗବତ ନମ ପ୍ରମାଣ ମୂଳାୟ କହିଲେ 44 ଶ୍ଳୋକରେ କୁହାଯାଉଛି, ଶିଷ୍ଟ ଶବ୍ଦ ମାତ୍ର ସେ ପ୍ରମାଣ ବି ଶ୍ରୀ ଭାଗବତ ସେ ସର୍ବାଧିକ ମାଉ। ଏ ଯେଉଁ ଶାସ୍ତ୍ର ଭିତରେ ବିଶେଷ ଭାବରେ ଭାଗବତଟା ପ୍ରମାଣ ହେଉଛି ଶ୍ରେଷ୍ଠ ପ୍ରମାଣ, ମହାପ୍ରଭୁ ସେଇଟା କହିଲେ ଶ୍ରୀମଦ୍ ଭାଗବତମ ପ୍ରମାଣ ଅମଳମ, ଅମଳ ପ୍ରମାଣ। ଅମଳ ପ୍ରମାଣ କହିଲେ ଏ ଭୌତିକ ଜଗତରେ ଯେଉଁ ସତ୍ୟ ରଜ ତମ 3 ଗୁଣ ରହିଛି, ଏ ଗୁଣର ପ୍ରଭାବ ସବୁ ଶାସ୍ତ୍ର ଉପରେ ପଡ଼ିଛି ରହିଛି। 3 ଶାସ୍ତ୍ର ସାତ୍ୱିକ ପୁରାଣ, 6 ଶାସ୍ତ୍ର ସାତ୍ୱିକ ପୁରାଣ, 6 ରାଜସିକ ପୁରାଣ, 6 ତାମସିକ ପୁରାଣ ଏସବୁ ରହିଛି। କିନ୍ତୁ ବେଦରେ ଭଗବତାର ମଧ୍ୟ ଭଗବାନ କହିଲେ ତ୍ରୈବିଦ୍ୟା ତ୍ରୈଗୁଣିଆ ବିଷୟ ବେଦା, ବେଦରେ 3 ଗୁଣର ପ୍ରଭାବ ରହିଛି। କିନ୍ତୁ ଭାଗବତ ପ୍ରମାଣ ଭଳି ଭାଗବତ ଏଭଳି ଶାସ୍ତ୍ର ଯେଉଁଥିରେ 3 ଗୁଣର ପ୍ରଭାବ ନାହିଁ, ପ୍ରମାଣ ଅମଳମ, ଏ କଥାଟି ମହାପ୍ରଭୁ କହିଲେ। ତେଣୁ ଭାଗବତ ଶାସ୍ତ୍ର ହେଉଛି ଶ୍ରେଷ୍ଠ ପ୍ରମାଣ। ଭାଗବତ ପ୍ରମାଣକୁ ଯେ ଭାଗବତ ଗୋଟେ ଶ୍ଳୋକ କହିଦେଲେ ମାନେ ସେଇ ଶ୍ଳୋକଟା ହେଉଛି ପ୍ରମାଣ, ଆଧିରେ କୌଣସି ଭୁଲ ନାହିଁ, ଅନ୍ୟ ସବୁଥିରେ ଭୁଲ ଭାଲ ସବୁ ରହିଛି। କିନ୍ତୁ ଭାଗବତ ଶାସ୍ତ୍ର ଗୋଟେ ଉଦ୍ଧାର କରିକି ଆମେ କହିଦେଲେ ଶ୍ଳୋକ ପ୍ରମାଣ, ସେ ପ୍ରମାଣଟାକୁ ଗ୍ରହଣ କରାଯିବ, ସେଇଟା ଶ୍ରେଷ୍ଠ ପ୍ରମାଣ। ନମ ପ୍ରମାଣ ମୂଳାୟ କବୟେ ଶାସ୍ତ୍ର ଯୋନ ଏ, ଭଗବାନ ହେଉଛନ୍ତି କବି, କବୟେ ବିଦ୍ୱାନ, ସିଏ ଏମିତି କିଛି ନାହିଁ ଯେଉଁଟା ସେ ଜାଣିଛି ନାହିଁ, ବିଜ୍ଞାନ ତାଙ୍କ ପାଖରେ ନାହିଁ। କବୟେ ଭଗବତ ଗୀତାରେ ଭଗବାନ କହିଲେ କବିନା ଉସନା କବି, ବିଦ୍ୱାନ ମାନଙ୍କ ଭିତରେ ମୁଁ ହେଉଛି ଉସନା ଶୁକ୍ରାଚାର୍ଯ୍ୟ, ଯାହାଙ୍କର ବିଭୂତି ଏତେ ତାଙ୍କର ସବୁ ଜ୍ଞାନ ରହିଛି, ଆଉ ସେ ଭଗବାନ କଥା କ'ଣ କହିବା। ଏବଂ ଶାସ୍ତ୍ର ଯେଉଁ ନୁହେଁ, ଶାସ୍ତ୍ର ଯେଉଁ ଆସୁଛି ଭଗବାନ ବିଶ୍ୱାସ ଯାହା ଦେଉଛନ୍ତି, ଅଶ୍ୟ ନିଶ୍ୱସିତ ମେଧତ୍ ଋଗ୍ଭେଦ, ଏ ଉପନିଷଦ ବର୍ଣ୍ଣନା କରାଯାଇଛି ଭଗବାନ ବିଶ୍ୱାସ ଶାସ୍ତ୍ର କେଉଁଠୁ ଆସିଲେ ନା ଭଗବାନଙ୍କୁ ଆସିଲେ। ଆମର ଯେତେ ଅନ୍ୟାନ୍ୟ ତଥାଗତ ଧର୍ମ ରହିଛି ସେ ଧର୍ମକୁ ଆମେ ତାର ଜାଣିଛେ, ଧର୍ମଟା ଆମକୁ ତାଙ୍କର ଯେଉଁ ଯୀଶୁଖ୍ରୀଷ୍ଟ ଆସିଲେ ଯୀଶୁଖ୍ରୀଷ୍ଟ ଖ୍ରୀଷ୍ଟ ଧର୍ମ ଆରମ୍ଭ ହେଲା, ମହମ୍ମଦ ଆସିଲେ ମୁସଲମାନ ଧର୍ମ ଆରମ୍ଭ ହେଲା, ଆଉ ଇଏ ଆସିଲେ ସେସବୁ ତାଙ୍କ ଧର୍ମ ସବୁ ଆରମ୍ଭ ହେଲା, ବୁଦ୍ଧଦେବ ଆସିଲେ ବୁଦ୍ଧ ଧର୍ମ ଆରମ୍ଭ ହେଲା, ଏଇଭଳି ଭାବରେ ସବୁ ଧର୍ମର ଆରମ୍ଭ ଡେଟ୍ ରହିଛି। କିନ୍ତୁ ବୈଦିକ ଶାସ୍ତ୍ର କେବେ, ବୈଦିକ ଧର୍ମ ବା ହିନ୍ଦୁ ଧର୍ମ ଯାହା କୁହାଯାଉଛି ଏହାର କେବେ ଆରମ୍ଭ ହେଲା ତାର କିଛି ଇତିହାସ ନାହିଁ। କାହିଁକି ନା ଇଏ ଯେତେବେଳେ ଭୌତିକ ଜଗତ ସୃଷ୍ଟି ହେଉଛି ତା ସହିତ ଏ ଶାସ୍ତ୍ର ଆସୁଛି, ଭଗବାନ ନିଶ୍ୱାସରୁ ଯାହା ହେଉଛି ଭୌତିକ ଜଗତ ଏବଂ ଶାସ୍ତ୍ର ଦୁଇଟି ଯାକ ଆସୁଛି, ଜଗତ ସହିତ ଶାସ୍ତ୍ର ମିଶିକିରି ଆସୁଛି ଭଗବାନଙ୍କର ନିଶ୍ୱାସରୁ, ଭଗବାନ ନିଶ୍ୱାସରୁ ଏ ଭୌତିକ ଜଗତ ସୃଷ୍ଟି ହେଉଛି, ଶାସ୍ତ୍ର ମଧ୍ୟ ସୃଷ୍ଟି ହେଉଛି। ଯାହା ହେଉ ଶାସ୍ତ୍ର ମାଧ୍ୟମରେ ଆମେ ଜାଣିବା କିଭଳି ଭାବରେ ଆମେ ଭୌତିକ ଜଗତରେ ଜୀବନଯାପନ କରିବା। ଭଗବତ ଗୀତାରେ ଭଗବାନ କହିଛନ୍ତି ସେଇଟା ଯେ ତାଙ୍କର ସହଜ ଜ୍ଞାନ ପ୍ରଜା ସୃଷ୍ଟିବା ପ୍ରଜା ପରାବାଜ ପ୍ରଜାପତି ଅନ୍ୟ ପ୍ରଶ୍ନ ବିଶୁଦ୍ଧମ ଏହିସବୁ ସ୍ତୁଷ୍ଟ କାମଦୁ, ସହଜ ଜ୍ଞାନ ପ୍ରଜା ସୃଷ୍ଟା, ଏ ପ୍ରଜାମାନେ ଯେଉଁ ସୃଷ୍ଟି ହେଉଛନ୍ତି ଯଜ୍ଞ ସହିତ ସୃଷ୍ଟି ହେଉଛନ୍ତି ଶାସ୍ତ୍ର ସହିତ, ଏବଂ ସେ ଅନୁସାରେ ଯଦି ଆମେ କାମ କରିବା ସମସ୍ତେ ଆନନ୍ଦରେ ରହିପାରିବା। କିନ୍ତୁ ଲୋକମାନେ ଜାଣନ୍ତି ନାହିଁ। ଭଗବତ ଗୀତାରେ ଭଗବାନ ମଧ୍ୟ କହିଲେ ତୃତୀୟ ଅଧ୍ୟାୟରେ ଗୋଟେ ଚକ୍ର ଅନାଦି ଭୂତାନି, ଏତେ ଆମେ ଆଲୋଚନା କରିବା ନାହିଁ। ଏଇଭଳି ଭାବରେ ଲୋକମାନେ ଏ ଶାସ୍ତ୍ର ବିଷୟରେ ଜାଣନ୍ତି ନାହିଁ, ଭଗବାନ ଏ ଚକ୍ରଟି ସୃଷ୍ଟି କରିଛନ୍ତି, ଅନାଦି ଭୂତାନି, ମନୁଷ୍ୟମାନଙ୍କର ଆବଶ୍ୟକତା ରହିଛି ଅନ୍ନ, ଅନ୍ନଟା କେମିତି ହେବ ନା ବୃଷ୍ଟି ମାଧ୍ୟମରେ, ବୃଷ୍ଟି କେମିତି ହେବ ନା ଯଜ୍ଞ ମାଧ୍ୟମରେ, ଯଜ୍ଞ କେମିତି ହେବ ନା ଯଜ୍ଞ କର୍ମ ସବୁ ଉଦ୍ଭବ, ବେଦରେ ଯେଉଁ କର୍ମ ସବୁ ଅନୁମୋଦିତ କର୍ମ ରହିଛି ସେଇଟା ହେଉଛି ଯଜ୍ଞ, ଏହିଭଳି ଭାବରେ ଗୋଟେ ଚକ୍ର, ଏହି ଚକ୍ରକୁ ଯେଉଁମାନେ ଗ୍ରହଣ କରନ୍ତି ନାହିଁ ସେମାନେ ହେଉଛନ୍ତି ଅଗାୟ ଇନ୍ଦ୍ରିୟ ରାମ, ସେମାନେ ହେଉଛନ୍ତି ଇନ୍ଦ୍ରିୟ ଆରାମ, ଇନ୍ଦ୍ରିୟରେ କେମିତି ଇନ୍ଦ୍ରିୟ ଦ୍ୱାରା ସେମାନେ ତୃପ୍ତି କରିକରି ଇନ୍ଦ୍ରିୟ ତୃପ୍ତି ମାଧ୍ୟମରେ ଜୀବନ ଯାପନ କରନ୍ତି, ତାଙ୍କର ଆୟୁ ବ୍ୟର୍ଥ ହୋଇଯାଉଛି। ଅଘ ଅଘାୟ ଇନ୍ଦ୍ରିୟ ରାମ ମୋଘମ ପାଠ ସଜୀବତୀ, ଭଗବାନ କହିଲେ ଅର୍ଜୁନକୁ ତାଙ୍କର ଜୀବନ ବୃଥା, ମୋଘ ମୋଘମ ପାଠ ସଜୀବତୀ। ତେଣୁ ଭଗବାନ ଶାସ୍ତ୍ର ଜନରେ ପ୍ରବୃତ୍ତାୟ ନିବୃତ୍ତାୟ ନିଗମାୟ ନମ ନମ, ଏ ନିଗମ ଶାସ୍ତ୍ର ବା ବେଦ ଶାସ୍ତ୍ରରେ ଏ ପ୍ରବୃତ୍ତି ମାର୍ଗ ରହିଛି, ନିବୃତ୍ତି ମାର୍ଗ ରହିଛି। ପ୍ରବୃତ୍ତି ମାର୍ଗ କହିଲେ ଯେଉଁ ଗୃହସ୍ଥ ଆଶ୍ରମ ଇତ୍ୟାଦି ସବୁ ରହିଛି, ଏଇଟା ହେଉଛି ପ୍ରବୃତ୍ତି ମାର୍ଗ। ନିବୃତ୍ତି ମାର୍ଗ କହିଲେ ସନ୍ନ୍ୟାସ ଆଶ୍ରମ ନିବୃତ୍ତି ମାର୍ଗ। ତେଣୁ ବେଦରେ ଏ ଦୁଇଟି ମାର୍ଗ ରହିଛି, ପ୍ରବୃତ୍ତିରେ ସବୁ ତା ନାମ ନିବୃତ୍ତି ସ୍ତୁମା ଫଳା, ସମସ୍ତଙ୍କର ପ୍ରବୃତ୍ତି ରହିଛି। ଲୋକେ ବ୍ୟବହାର ଆମିଷ ମଧ୍ୟ ସେବା ନିତ୍ୟ ଜନ୍ତୁ ଭାଗବତ ବର୍ଣ୍ଣନା କରାଯାଇଛି, ଲୋକମାନଙ୍କର ଏସବୁ ପ୍ରବୃତ୍ତି ରହିଛି। କ'ଣ କ'ଣ ନା ସ୍ତ୍ରୀ ସଙ୍ଗ କରିବା, ମଦ୍ୟପାନ କରିବା, ଆମିଷ ଭକ୍ଷଣ କରିବା, ଏସବୁ ନିତ୍ୟ ରହିଛି, ପ୍ରବୃତ୍ତି ରହିଛି। ତେଣୁ ଏ ପ୍ରବୃତ୍ତିରୁ ଏଇଟାକୁ କେମିତି କଣ୍ଟ୍ରୋଲ କରାଯିବ ସେଥିପାଇଁ ଶାସ୍ତ୍ରରେ ସବୁ ବ୍ୟବସ୍ଥା କରାଯାଇଛି। ଲୋକେ ବ୍ୟବହାର ଆମିଷ ମଧ୍ୟ ସେବା ନିତ୍ୟ ନୈତତ୍ତ୍ୱ ଚୋଦନା, ଶାସ୍ତ୍ରରେ ଯେଉଁ ବ୍ୟବସ୍ଥା କରାଯାଇଛି ଏଠାକୁ କେମିତି ନିୟନ୍ତ୍ରିତ କରାଯିବ। ବ୍ୟବସ୍ଥିତ ସେ ବିବାହ, ବିବାହ ମାଧ୍ୟମରେ ଜଣେ ସ୍ତ୍ରୀ ସଙ୍ଗ କରିବ, ମନ ଇଚ୍ଛା ସ୍ତ୍ରୀ ସଙ୍ଗ କରିବେ ନାହିଁ, ଅବୈଧ ସ୍ତ୍ରୀ ସଙ୍ଗ ହୋଇଗଲା, ପାପ ହୋଇଗଲା। ଏବଂ ବ୍ୟବସ୍ଥିତ ବିବାହ ଯଜ୍ଞ, ଯଜ୍ଞ ମାଧ୍ୟମରେ ଜଣେ ସୁରାପାନ କରିବ ବା ଯେଉଁ ରହିଛି ସୋମପାନ ଇତ୍ୟାଦି ସବୁ ରହିଛି, ସେ ବିଦ୍ୟାମାନ ସୋମପା ଭୂତ ପାପା ଇତ୍ୟାଦି ସୋମପାନ ଇତ୍ୟାଦି ଯେଉଁ ରହିଛି ଏ ବେଦରେ ରହିଛି, ଯଜ୍ଞ ମାଧ୍ୟମରେ ସେଇଟା ସେ ପାନ କରିବେ ବା ଇଏ କରିବେ, ସେଇଟାକୁ ବ୍ୟବହାର କରିବେ। ଏବଂ ସୁରାଗ୍ରି ଆସୁ ବା ଆମିଷ ଭକ୍ଷଣ ଇତ୍ୟାଦି ଯେଉଁ ରହିଛି, ଏହିଭଳି ଭାବରେ ଶାସ୍ତ୍ର ଅନୁମୋଦିତ ଭାବରେ ସେମାନେ ସବୁ ଏଇଟା ପ୍ରବୃତ୍ତି ମାର୍ଗରେ ଯୁକ୍ତ ହେବେ। ତେଣୁ ଆର ଉଦ୍ଦେଶ୍ୟ ହେଉଛି ପ୍ରବୃତ୍ତି ଲୋକେ ବ୍ୟବହାର ଆମିଷ ମଧ୍ୟ ସେବା ନିତ୍ୟ ଜନ୍ତୁ ନାହିଁ ତତ୍ତ୍ୱ ଚୋଦନ ବ୍ୟବସ୍ଥିତ ବିବାହ ଯୋଗୀ ସୁରାଗ ଆସୁ ନିବୃତ୍ତି ନିଷ୍ଠା, ଖୁବ୍ ଶୀଘ୍ର ସେମାନେ ପ୍ରବୃତ୍ତି ମାର୍ଗରୁ ଯେମିତି ନିବୃତ୍ତି ମାର୍ଗକୁ ଆସିବେ ସେଥିପାଇଁ ସେ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଚାରି ବର୍ଣ୍ଣ ଚାରି ଆଶ୍ରମର ବ୍ୟବସ୍ଥା କରାଯାଇଛି, ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ନ୍ୟାସ, ଏଇଭଳି ଭାବରେ ପ୍ରବୃତ୍ତି ମାର୍ଗରୁ ନିବୃତ୍ତି ମାର୍ଗକୁ ଆସିବା ପାଇଁ ସବୁ ବେଦରେ ଶାସ୍ତ୍ର ସୁବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ଭଗବାନଙ୍କର ସବୁ ଆସୁଛି, ପ୍ରବୃତ୍ତାୟ ନିବୃତ୍ତାୟ ନିଗମାୟ ନମ ନମ, ସେ ସବୁ ନିଗମ ସବୁ ଶାସ୍ତ୍ର ତାଙ୍କଠାରୁ ଆସୁଛନ୍ତି। ନିଗମ ଶାସ୍ତ୍ର ନିଗମ କଳ୍ପତ ରୋଗ କାଳିତମ ଫଳମ, ଭାଗବତଙ୍କୁ କୁହାଯାଏ ନିଗମ କଳ୍ପ, କଳ୍ପତରୁ, କଳ୍ପତରୁ କହିଲେ ଯେଉଁ ବୃକ୍ଷ ଯେଉଁ ଯାହା ଚାହିଁବ ତାହା ଦେଇପାରିବ, କଳ୍ପତରୁ ଭଗବତ ଧାମରେ ଜଗତରେ ସବୁ ତରୁ ହେଉଛି ଚିନ୍ତାମଣି ପ୍ରକାର ସଦ୍ମସୁ କଳ୍ପ ବୃକ୍ଷ, ଭଗବତ ଧାମର ଯେଉଁ ଭୂମି ରହିଛି ସେ ଚିନ୍ତାମଣି, ସେଠି ଯେଉଁ ବୃକ୍ଷ ରହିଛି ସେଠି କଳ୍ପ ବୃକ୍ଷ, ଏଇଭଳି ଭାବେ ଜଗତର କଥା। ତେଣୁ ଏଇ ଯେଉଁ ରହିଛନ୍ତି ନିଗମ କଳ୍ପତରୁ ଗଣିତ ଫଳ ହେଉଛି ଭାଗବତମ ସୁଖମୁଖାତମ ପ୍ରତିଦର ସଞ୍ଜିତମ, ଯେଉଁ ଫଳଟା କାଚିଗଲେ ତା'ର ଯେଉଁ ମିଷ୍ଟତା ହୁଏ ତାକୁ ଯଦି ଶୁଆ ଯଦି ଥଣ୍ଟ ମାରିବ ତା'ର ମିଷ୍ଟତା ଆହୁରି ବଢ଼ିଯାଏ। ତେଣୁ ଏ ଭାଗବତମ ସେଇଭଳି ଭାବରେ ଗୋଟେ ଫଳ, ନିଗମ କଳ୍ପତରୁ ଗଣିତମ ଫଳ ସୁଖମୁଖାତ ଅମୃତ ଦଳ ସଞ୍ଜିତମ, ଏ ଅମୃତ ପିବତମ ଭାଗବତମ ରସମାଳେ ମୋର ରସିକା ଭୂ ଭାବକା, ଏ ମଙ୍ଗଳାଚରଣରେ ବ୍ୟାସଦେବ ଏଇଟାକୁ ଆଶୀର୍ବାଦ ଦେଇଛନ୍ତି। ଯେଉଁମାନେ ଭାଗବତର ପାଠକ ବା ଶ୍ରୋତା ଏମାନେ ଏଇଟାକୁ ପାନ କରିବେ, ଏଇଟାକୁ ଶୁଣିବା ପାଇଁ କୁହାଯାଉ ନାହିଁ, ଏଇଟା ପାନ ପିବତମ ଭାଗବତମ ରସମାଳେ ରସର ଆଳୟ ଇଏ ମୋର ରସିକା ଭୂ ଭାବକା, ପ୍ରତି ମୁହୂର୍ତ୍ତରେ ଏଇଟାକୁ ପାନ କରିବେ ରସିକା, ଯେଉଁମାନେ ରସିକ ବ୍ୟକ୍ତି, ଅରସିକ ବ୍ୟକ୍ତିମାନେ ସେମାନେ ବହୁତ ଜଗତର ଯେଉଁ ଆହାର ନିଦ୍ରା ଭାବେ ମଧ୍ୟ ଏଇଥିରେ ହିଁ ସେମାନେ ରହିବେ, ଲାଗିକି ରହିବେ ସେମାନେ। ରସିକ ବ୍ୟକ୍ତିମାନେ ଏ ଭାଗବତ ଶାସ୍ତ୍ରକୁ ପାନ କରିବେ। ତେଣୁ ମୋର ରସିକ ଭୂ ଭାବକା, ଭୂବି ଏ ଭୌତିକ ଜଗତରେ ପୃଥିବୀ ପୃଷ୍ଠରେ ଏ ଭାଗବତ ଉପଲବ୍ଧ ଆଉ କେଉଁଠି ନାହିଁ, ପଦ୍ମପୁରାଣ ବର୍ଣ୍ଣନା କରାଯାଇଛି ନା, କ'ଣ ବୈକୁଣ୍ଠରେ ନାହିଁ, କ'ଣ ସତ୍ୟରେ ନାହିଁ, ଏସବୁ ନାହିଁ, ସତ୍ୟଲୋକରେ ନାହିଁ ବା କୈଳାସଲୋକ ନାହିଁ, ବୈକୁଣ୍ଠ ଲୋକ ନାହିଁ, ଏସବୁ କଥା କୁହାଯାଇଛି। ସ୍ୱର୍ଗରେ ମଧ୍ୟ ନାହିଁ, ସ୍ୱର୍ଗୀୟ ସତ୍ୟ ଯେ କୈଳାସେ ବୈକୁଣ୍ଠ ନାସ୍ତି ହେଙ୍ଗ୍ରସ ଅତ୍ର ପିବନ୍ତୁ ସଦ୍ଭାଗା ମା ମା ମୃତ୍ୟୁ କରିଛି, ଏହି ତ୍ୟାଗ କର ନା ଶଙ୍ଖ ବଜା। ତେଣୁ ଏଇଟାକୁ ସବୁକିଛି ଭଗବାନଙ୍କର ଆସୁଛି, ନିଗମାୟ ନିମ ନମଃ। ଭାଗବତ ସର୍ବାଧିକ ମାହୁ ପ୍ରମାଣ ମୂଳାୟ ଶ୍ରୀ ଭାଗବତ ସ୍ୱରୂପାୟ, ଭଗବାନ ଆଉ ଭାଗବତ ଭିତରେ କୌଣସି ତଫାତ ନାହିଁ। ଭଗବାନ ବର୍ଣ୍ଣନା କରାଯାଇଛି ପ୍ରଥମ ପୁରାଣରେ, ଭଗବାନ ଯେତେବେଳେ ଚାଲିଗଲେ ଏଇ କଥା ରହିଥିଲା, ଏଇ ପ୍ରଶ୍ନଟି ଥିଲା ଭାଗବତମର ଆରମ୍ଭରେ, ବୃହି ଯୋଗେଶ୍ୱର କୃଷ୍ଣ ବ୍ରହ୍ମଣି ଧର୍ମ ଭ୍ରମଣୀ ସ୍ୱକାଷ୍ଠା ଅଧୁନ ପେଇଛି ଧର୍ମ କରଣ କତ। ଭଗବାନ ଯଦି ଚାଲିଗଲେ ଧର୍ମ କାହାର ଆଶ୍ରୟ ରହିଲେ, ଭଗବାନ ତ ଧର୍ମ ଯଦି ଚାଲିଗଲେ, ତେଣୁ ତା ଭିତରେ ସୁତ ଗୋସ୍ୱାମୀ କହିଛନ୍ତି ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ 43 ଶ୍ଳୋକରେ, କୃଷ୍ଣେ ସଦାମ ପଗତେ ଧର୍ମ ଜ୍ଞାନ ଦିବିଷ କଳୁ ନଷ୍ଟ ଦୁଷ୍ୱାମୀ ଏସବୁ ପୁରାଣକୁ ଅଧୁନଦିତ। ଭଗବାନ ତାଙ୍କର ଧାମ ଗୁଡ଼ିକ ଚାଲିଗଲେ ଏଇ ଭାଗବତମ ଉଦୟ ହେଲେ, ଅଧୁନା ଉଦିତ ଭାଗବତ ରୂପକ ସୂର୍ଯ୍ୟ ଉଦୟ ହେଲେ। ନହେଲେ ଭଗବାନ ଚାଲିଗଲା ପରେ ଅନ୍ଧକାର ଆସିଗଲା ବୌଦ୍ଧିକ ଜଗତରେ, ସୂର୍ଯ୍ୟ ଚାଲିଗଲେ ଯେଉଁଭଳି ଭାବରେ ଅନ୍ଧକାର ହୁଏ, ସେ ରାତ୍ରିର ଅନ୍ଧକାର ସେଇଭଳି ଭାବରେ, କିନ୍ତୁ ବର୍ତ୍ତମାନ ଭାଗବତ ରୂପକ ସୂର୍ଯ୍ୟ ଉଦୟ ହେଇଛନ୍ତି। ତେଣୁ ଇଏ ଯେଉଁ ରହିଛନ୍ତି ପଦପୁରାଣ ବର୍ଣ୍ଣନା କରି, ଭଗବାନ ଯେତେବେଳେ ଚାଲିଗଲେ ତିରୋଭା ତିର ତିରୋଧାୟ ଭଗବାନ ଯେତେବେଳେ ତିର ତିରୋଧାନ ହେଇଗଲେ, ଏହି ଭାଗବତ ରୂପକ ସାଗରରେ ସେ ପ୍ରବେଶ କଲେ, ଭାଗବତ ରୂପକ ସାଗରରେ ପ୍ରବେଶ କଲେ ଭଗବାନ। ତେଣୁ ଭଗବାନ ଓ ଭାଗବତ ଭିତରେ କୌଣସି ତଫାତ ନାହିଁ। ଆମେ କହିଛେ ଦ୍ୱାଦଶ ସ୍କନ୍ଧ ଭଗବାନଙ୍କ 12 ଅଙ୍ଗ, ଏ ଦଶମ ସ୍କନ୍ଧ ହେଉଛି ଭଗବାନ ମୁଖପଦ୍ମ, ଆମେ ବର୍ତ୍ତମାନ ମୁଖପଦ୍ମ ଆସ୍ୱାଦନ କରୁଛେ ଭଗବାନଙ୍କର। ତେଣୁ ଏଠି କୁହାଯାଉଛି ସେ ଭାଗବତ କବୟେ ତତ୍କର୍ତ୍ତୃ, କବୟେ କହିଲେ ଏଠି କୁହାଯାଉଛି ତତ୍କର୍ତ୍ତୃ, ଭଗବାନ ଭାଗବତ ରଚନା କରିଛନ୍ତି ବା ଶାସ୍ତ୍ର ରଚନା କରିଛନ୍ତି। ଭଗବତ ଗୀତାରେ ଭଗବାନ କହିଲେ କ'ଣ ନା, ବେଦେଶ ସର୍ବେର ବେଦାନ୍ତ୍ରୀ, ଭଗବାନ ହେଉଛନ୍ତି ବେଦାନ୍ତର ରଚନାକାରୀ, ବେଦାନ୍ତର ଭାଷ୍ୟ ହେଉଛନ୍ତି ଭାଗବତମ। ତେଣୁ ତତ୍କର୍ତ୍ତୃ ବେଦବ୍ୟାସ ସ୍ୱରୂପାୟ, ବେଦବ୍ୟାସ ଭଗବାନଙ୍କର ଜଣେ କ'ଣ ଅବତାର, ଏ ସତ୍ୟ ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ 17 ଅବତାର ରୂପରେ ବ୍ୟାସଦେବଙ୍କୁ ବର୍ଣ୍ଣନା କରାଯାଇଛି। ପରାଶରଙ୍କ ପୁତ୍ର ବ୍ୟାସଦେବ, ପରାଶର ଏବଂ ସତ୍ୟବତୀଙ୍କ ପୁତ୍ର, ସତ୍ୟବତୀ ବିବାହ କରିନଥିଲେ କିନ୍ତୁ ପରାଶର ତାଙ୍କ ସହିତ ସଙ୍ଗ କରି ବ୍ୟାସଦେବ ଦୈପାୟନ, କୃଷ୍ଣ ଦୈପାୟନ ବ୍ୟାସ ଏ ବ୍ୟାସଦେବଙ୍କର ଆବିର୍ଭାବ ହୋଇଥିଲେ। ତାପରେ ସତ୍ୟବତି ବିବାହ ଶାନ୍ତନୁଙ୍କୁ, ଏସବୁ କଥା ମହାଭାରତରେ ବର୍ଣ୍ଣନା କରାଯାଇଛି। ତେଣୁ ବେଦବ୍ୟାସର ପ୍ରଭୃତି ଏ ନିବୃତ୍ତି ଶାସ୍ତ୍ର ତନ୍ ମୂଳ ନିଗମ ଶାସ୍ତ୍ର, ତେଣୁ ମୂଳ ଶାସ୍ତ୍ର ହେଉଛି ନିଗମ ଶାସ୍ତ୍ର, ଏ ଭାଗବତମ ଏଥିରେ ପ୍ରଭୃତି ମାର୍ଗ ନିବୃତ୍ତି ମାର୍ଗ ସବୁ ରହିଛି, ଯିଏ ଯେଉଁ ଧାରାରେ ଯାଇକରି ଅନ୍ତିମ ଇଏ ହେଉଛି ସମସ୍ତେ ନିବୃତ୍ତି ମାର୍ଗକୁ ଆସିବେ। ଏହିଭଳି ଭାବରେ ରଚନା କରୁଛନ୍ତି, ପରସ୍ପର କହୁଛନ୍ତି, ନମଃ କୃଷ୍ଣାୟ ରାମାୟ ବସୁଦେବ ସୁତାୟ ଚ ପ୍ରଦ୍ୟୁମ୍ନାୟ ନିରୁଦ୍ଧାୟ ସାତ୍ୱତାଙ୍କତେ ନମଃ। ଏ ଭଗବାନଙ୍କ ଚତୁର୍ଭୁଜ, ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ, ଏମାନେ ହେଉଛନ୍ତି ଭଗବାନ ଚତୁର୍ଭୁଜ, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଏମାନେ ହେଉଛନ୍ତି ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ। ଏ ଚତୁର୍ଭୁଜ ଭଗବାନ ରାମଚନ୍ଦ୍ର ରୂପରେ ଆସିଥିଲେ, ଚତୁର୍ଭୁଜ ଅନ୍ତିମରେ ଆସିଥିଲେ ଭଗବାନ ରାମଚନ୍ଦ୍ର। ଚତୁର୍ଭୁଜ ଭଗବାନ ଚାରି ଚତୁର୍ଭୁଜ, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ତେଣୁ ତାଙ୍କର ସ୍ତୁତି କରୁଛନ୍ତି, ଏଥିରେ କହୁଛନ୍ତି ନମଃ କୃଷ୍ଣାୟ ରାମାୟ, ହେ କୃଷ୍ଣଙ୍କୁ ମୁଁ ନମସ୍କାର କରୁଛି, କୃଷ୍ଣାୟ ରାମାୟ ଯେ ନିଜକୁ ବିସ୍ତାର କରୁଛନ୍ତି ରାମ ବଳରାମ ଶଙ୍କର୍ଷଣ ବାସୁଦେବ ବସୁଦେବ ସୁତା ଏଚ ଏ ଦୁଇଜଣ ଯାକ ବସୁଦେବଙ୍କର ସୂତ୍ର ସୁତ ବା ପୁତ୍ର ଏବଂ ବାସୁଦେବ ଏଠି ବସୁଦେବ ସୂତ୍ର କହିଲେ ବାସୁଦେବ ବାସୁଦେବ ବସୁଦେବ ସୁତା ଏଚ ପ୍ରଦ୍ୟୁମ୍ନ ଅନିରୁଦ୍ଧାୟ ଏବଂ ପ୍ରଦ୍ୟୁମ୍ନ ଏବଂ ଅନିରୁଦ୍ଧ ଏମାନଙ୍କୁ ସାତୁତାଂ ପତେଇ ନମ ମାନେ ସାତୁତାଂ ବା ଯେଉଁମାନେ ଭଗବାନଙ୍କର ଭକ୍ତ ତାଙ୍କର ପତି ହେଉଛନ୍ତି ସେ ଚାରି ଚତୁର୍ଭୁୟ ବାସୁଦେବ ଶଙ୍କର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଏଇ ସେଇ ସାତୁତାଂ ପତେଇ ନମ ମୁଁ ଆପଣଙ୍କୁ ନମସ୍କାର କରୁଛି ପ୍ରଣାମ କରୁଛି ଆମେ ସବୁ ବହୁବଚନରେ ଏମାନେ ସବୁ ସମସ୍ତେ ମିଶିକିରି ପ୍ରାର୍ଥନା କରୁଛନ୍ତି ଅନେକ ପତ୍ନୀ ରହିଛନ୍ତି ସେମାନେ ମିଶିକି ପ୍ରାର୍ଥନା କରୁଛନ୍ତି ତେଣୁ ଏଠି କୁହାଯାଉଛି ସର୍ବଶାସ୍ତ୍ର ପ୍ରତିପାଦିତ ସାର ସ୍ୱରୂପାଣି ତୁ ଦେବ ଏଠି ହେଉଛି ସର୍ବଶାସ୍ତ୍ର ପ୍ରତିପାଦିତ ସାର ସ୍ୱରୂପାଣି ତୁ ଦେବ ଚତ୍ୱାରୈବ ଇତ୍ୟା ହଉ ସବୁ ଶାସ୍ତ୍ରର ପ୍ରତିପାଦିତ ସାର ଶାସ୍ତ୍ର ସାର ହେଉଛି କ'ଣ ନା ଭଗବାନଙ୍କର ଚତୁର୍ଭୁହ ଚତୁର୍ଭୁହ ଭଗବାନ ପ୍ରଥମେ ବିସ୍ତାର ଏହିଭଳି ଭାବେ କରନ୍ତି ମୂଳ ଭଗବାନ ହେଉଛନ୍ତି କୃଷ୍ଣ ତାଙ୍କଠାରୁ ବିସ୍ତାର ହେଉଛନ୍ତି ବଳରାମ ବଳରାମଠାରୁ ଚତୁର୍ଭୁହ ଆସୁଛନ୍ତି ବାସୁଦେବ ଶଙ୍କର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଏବଂ ସେହି ଶଙ୍କର୍ଷଣଙ୍କ ଠାରୁ ଆଉ ଗୋଟେ ଚତୁର୍ଭୁହ ଆସୁଛନ୍ତି ଏବଂ ସେ ଦ୍ୱିତୀୟ ଚତୁର୍ଭୁହର ଶଙ୍କର୍ଷଣ ଠାରୁ ଆସୁଛନ୍ତି ବିଭିନ୍ନ ଅବତାର କାରଣଦେବ ସାଇ ବିଷ୍ଣୁ କାରଣଦେବ ସାଇ ବିଷ୍ଣୁଙ୍କର ଠାରୁ ଆସୁଛନ୍ତି ଗର୍ଭଦେବ ସାଇ ବିଷ୍ଣୁ ଗର୍ଭଦେବ ସାଇ ବିଷ୍ଣୁଙ୍କ ଠାରୁ ଆସୁଛନ୍ତି କ୍ଷୀରଦେବ ସାଇ ବିଷ୍ଣୁ କ୍ଷୀରଦେବ ସାଇ ବିଷ୍ଣୁଙ୍କ ଠାରୁ ଆସୁଛନ୍ତି ଅନେକ ଅବତାର ଆସୁଛନ୍ତି ରାମ ନୃସିଂହ ବାମନ ଇତ୍ୟାଦି ଅନେକ ଅବତାର ସବୁ ଆସୁଛନ୍ତି କିନ୍ତୁ ମୂଳ ହେଲେ ଚତୁର୍ଭୁହ ଚତୁର୍ଭୁହ ଇତ୍ୟା ହଉ ଚକାର କହିଗଲା ନମଃ କୃଷ୍ଣାୟ ରାମାୟ ବସୁଦେବ ସୁତାୟ ଚ ଚ ଶବ୍ଦର ଅର୍ଥ ହେଉଛି ନନ୍ଦସୂତାୟ ବସୁଦେବ ସୁତ ଇଏ ତ ନନ୍ଦସୂତ ଭଗବାନ କହିଲେ ତ ନନ୍ଦସୂତ ଚ ଶବ୍ଦରେ ସେମିତି କହିଗଲା ଚ ଶବ୍ଦରେ ନନ୍ଦସୂତ ମଧ୍ୟ ନନ୍ଦସୂତାୟ ଚ ଏବଂ ସାତତାଂ କହିଲେ ସାତ୍ୱତ ବଂଶୋତ୍ପନ୍ନ ସୁରାଧୀନାନ୍ ସାତ୍ୱତ ଏ ଯଦୁବଂଶରେ ସବୁ ଆସୁଛନ୍ତି ବିଭିନ୍ନ ତାଙ୍କର ସବୁ ସାତ୍ୱତ ଇତ୍ୟାଦି ବୃଷ୍ଣୀ ମଧୁ ଇତ୍ୟାଦି ଅନେକ ପ୍ରକାର ବଂଶ ରହିଛନ୍ତି ସାତ୍ୱତ ଜଣେ ଥିଲେ ତାଙ୍କ ପାଖରୁ ଆସୁଛନ୍ତି ସାତ୍ୱତ ବଂଶ ବୋଲି କୁହାଯାଉଛି ସେ ବଂଶରେ ଆସୁଛନ୍ତି କିଏ କିଏ ସୁରାଧୀନାନ୍ ସୁରାଧୀନାନ୍ କହିଲେ ସୁରସେନ ଇଏ ହେଉଛନ୍ତି ଦେବମିଢ଼ଙ୍କ ପୁତ୍ର ସବୁ ଦେବମିଢ଼ ଯଦୁବଂଶରେ ସବୁ ଆସୁଛନ୍ତି ଏମାନେ ସବୁ ବଂଶ ପରମ୍ପରା ରହିଛି ଦେବମିଢ଼ଙ୍କଠାରୁ ଆସୁଛନ୍ତି ତାଙ୍କର ଦୁଇ ପତ୍ନୀ କ୍ଷତ୍ରିୟ ପତ୍ନୀଙ୍କ ଗର୍ଭରୁ ଆସୁଛନ୍ତି ସୁରସେନ ଏବଂ ବୈଶ୍ୟ ପତ୍ନୀଙ୍କ ଠାରୁ ଆସୁଛନ୍ତି ପର୍ଜନ୍ୟ ସୁରସେନଙ୍କ ପୁତ୍ର ହେଉଛନ୍ତି ବସୁଦେବ ପର୍ଜନ୍ୟଙ୍କ ପୁତ୍ର ହେଉଛନ୍ତି ନନ୍ଦ ମହାରାଜ ଏହିଭଳି ଭାବରେ ସୁରାଧୀନାଂ ପର୍ଜନାଧୀନାଂ ଚ ପତେଇ ପାଳକାୟ ସୁର ସୁରସେନ ପର୍ଜନ ଏମାନଙ୍କ ସବୁ ପତି ଭଗବାନ ପାଳକ ଭଗବାନ ସିଏ ସମସ୍ତଙ୍କର ପାଳକ ସିଏ ତେଣୁ ଏଠି କୁହାଯାଉଛି ଜୀବ ଗୋସ୍ୱାମୀ କହୁଛନ୍ତି ଲକ୍ଷ୍ମୀ ଦେବୀ ତାଙ୍କ ଗୋଟେ ସ୍ତୁତି ଅଛି ଆମେ ପଢ଼ିବାନି ଏତେ ସେଥିରେ କୁହାଯାଇଛି 5:18-20 ଯିଏ ଚାହିଁବେ ସେଇଟା ପଢ଼ିପାରନ୍ତି 5:18-20 କହିଯାଇଛନ୍ତି ସିଏ ହେଉଛନ୍ତି ପତି ଭଗବାନ ସମସ୍ତଙ୍କର ପତି କୃଷ୍ଣ ସତତାଙ୍କ ପତେ ଏଠି କେବେ ସତତାଙ୍କ ପତି କୁହାଯାଇଛି ତ ତେଣୁ ଜୀବ ଗୋସ୍ୱାମୀ ଏଇଟାକୁ ଉଦ୍ଧାର କରି କହିଛନ୍ତି ଶ୍ଳୋକରୁ ସିଏ ହେଉଛନ୍ତି ଲକ୍ଷ୍ମୀଦେବୀ କହୁଛନ୍ତି ସେ ହେଉଛନ୍ତି ସମସ୍ତଙ୍କ ପତି ଏବଂ ଗୋପୀମାନେ 10:21 ଶ୍ଳୋକରେ କହୁଛନ୍ତି ଏ ଯେଉଁ ବେଣୁଗୀତ ବେଣୁଗୀତରେ ସେମିତି କହୁଛନ୍ତି ଅକ୍ଷୁଣ ତାନ୍ ପରମ ଇଦମ୍ ନ ପରମ ବିଧାନ ଏହିଭଳି ଭଗବାନ ଯେଉଁ ରହିଛନ୍ତି କେତେ ସୁନ୍ଦର ରୂପ ଯେଉଁମାନଙ୍କ ଚକ୍ଷୁ ରହିଛି ତାଙ୍କର ଚକ୍ଷୁର ଶ୍ରେଷ୍ଠ ଫଳ ହେଉଛି ଏହି ଭଗବାନଙ୍କ ରୂପକୁ ଦର୍ଶନ କରିବା ଫଳମ ବିଧାନ ଅକ୍ଷୁଣ ତା ଫଳ ବିଧମ ନ ପରମ ବିଧାନ ତାଙ୍କ ରୂପକୁ ଦର୍ଶନ କରିବା ଚକ୍ଷୁର ଫଳ ଏବଂ 10:8 ଏହିଭଳି ଭାବେ ବିଭିନ୍ନ ପ୍ରକାର ଶାସ୍ତ୍ରକୁ ଉଦ୍ଧାର କରି କହିଛନ୍ତି ଆମେ ଏତେ ଆଉ ଆଲୋଚନା କରିବା ନାହିଁ ଏବଂ ସନାତନ ଗୋସ୍ୱାମୀ କହୁଛନ୍ତି କିଞ୍ଚ କୃଷ୍ଣ ଏକୋପି ତ୍ୱଂ ଚତୁର୍ବିଧା ପ୍ରଭୁ ଭଗବାନ କହିବେ ମୁଁ ତ ଏକ ନା ଆପଣ ଏକ ହେଲେ ମଧ୍ୟ ଆପଣ ଚତୁର୍ବିଧ ନିଜକୁ ବିସ୍ତାର କରିଛନ୍ତି। ଭଗବାନ ତତ୍ତ୍ୱକୁ ଯେଉଁମାନେ ଜାଣନ୍ତି ସେମାନେ ଏଇଭଳି ଭାବରେ ଭଗବାନ ପ୍ରାର୍ଥନା କରିବେ ବା ଭଗବାନଙ୍କୁ ସେ ଜାଣିବେ। ତେଣୁ ଚାରି ଶ୍ଳୋକରେ କହୁଛନ୍ତି, ନମ ଗୁଣ ପ୍ରତିପାୟ ଗୁଣାତ୍ମଛାଗନାୟ ଚ ଗୁଣ ମୃତ୍ୟୁ ଉପଲକ୍ଷାୟ ଗୁଣ ଦୃଷ୍ଟେଷୁ ସମ୍ବିଧେ। ଭଗବାନଙ୍କର କେତେ ଗୁଣ ରହିଛି, ଗୁଣ ପ୍ରତିପାୟ ଚାଳିଶ ନମ୍ବର ଶ୍ଳୋକରେ କୁହାଯାଉଛି, ନମ ଗୁଣ ପ୍ରତିପାୟ ଗୁଣାବଳୀ ପ୍ରକାଶ କରନ୍ତି, ଗୁଣାବଳୀ ପ୍ରଦୀପ ଯେମିତି ଅନ୍ଧକାରରେ ପ୍ରଦୀପଟେ ଲଗେଇଦେଲେ ସବୁ ଆମେ ପ୍ରକାଶ ପାଏ ସବୁ ଜିନିଷ କ'ଣ କେଉଁଠି କ'ଣ ଜଣାପଡ଼େ। ସେଇଭଳି ଭାବରେ ଭଗବାନ ଗୁଣ ଗୁଣର ପ୍ରତିପାୟ ସବୁ ଗୁଣ ତାଙ୍କଠାରୁ ଆସୁଛି ଗୁଣ ପ୍ରତିପାୟ। ଆମର କୁହାଯାଇଛି ନା ଯେଉଁମାନେ ଭଗବାନ ଭକ୍ତ ତାଙ୍କ ପାଖରେ ସବୁ ଗୁଣ ଆସି ପହଞ୍ଚେ, ଯଶ ଅସ୍ତି ଭକ୍ତି ଭଗବତୀ ଅକିଞ୍ଚନ ସର୍ବେ ଗୁଣୀ ତତ୍ର ସମାସ କୁସୁରା। ଦେବତାମାନଙ୍କର ସବୁ ଭଲ ଗୁଣ ଆସି ପହଞ୍ଚେ ତାଙ୍କ ପାଖରେ ଭଗବାନ ଭକ୍ତଙ୍କ ପାଖରେ। ଦେବତାମାନଙ୍କ ପାଖରେ ମଧ୍ୟ କିଛି ଦୋଷ ରହିଛି କିନ୍ତୁ ସେ ଦୋଷ ଆସେ ନାହିଁ ଭକ୍ତମାନଙ୍କ ପାଖରେ। ଗଣପତି ଦେବା ଗୁଣ ଗୁଣାତ୍ମ ଛାଦନାୟଚ ପୁଣି ଗୁଣ ପ୍ରକାଶ କରୁଛନ୍ତି, ପୁଣି ଗୁଣକୁ ମଧ୍ୟ ଆଚ୍ଛାଦନ କରୁଛନ୍ତି। ଗୁଣ ଦ୍ୱାରା ବା ଜଡ଼ ଗୁଣ ଦ୍ୱାରା ନିଜକୁ ସେ ଆଚ୍ଛାଦନ କରୁଛନ୍ତି। ଭଗବାନ ଅଦ୍ଭୁତ, ତାଙ୍କର ଗୁଣ ସବୁ ରହିଛି। ଯେମିତି ଉଦାହରଣ ସ୍ୱରୂପ ଆମେ ଦେଖିବା ସୂର୍ଯ୍ୟଙ୍କର ଶକ୍ତିରେ ଜଳରେ ଜଳଟା ବାଷ୍ପରେ ପରିଣତ ହେଉଛି ଏବଂ ବାଷ୍ପ ଯେତେବେଳେ ବାଦଲ ହୋଇଯାଉଛି ସେତେବେଳେ ଆମେ ସୂର୍ଯ୍ୟଙ୍କୁ ଦେଖିପାରୁନାହିଁ। ସେହିଭଳି ଭାବରେ ଭଗବାନଙ୍କର ଏ ଗୁଣ ଯେଉଁ ତିନୋଟି ଗୁଣ ରହିଛି, ତିନି ଗୁଣ ଭିତରେ ରହିଲେ ସେମାନେ ଭଗବାନ ଜାଣିପାରିବେ ନାହିଁ ଗୁଣ ଆଚ୍ଛାଦନ ଆୟ ଏବଂ ଚ ଶବ୍ଦ ରହିଛି, ଚ ଶବ୍ଦ ମଧ୍ୟ ଅର୍ଥ ରହିଛି ଗୁଣ ମୃତ୍ୟୁ ଉପଲକ୍ଷାୟ। କେମିତି ତାଙ୍କୁ ଜଣାଯିବ ନା ତାଙ୍କର ଗୁଣ ଏବଂ ମୃତ୍ୟୁ ଦ୍ୱାରା ଏବଂ ଗୁଣ ଦୃଷ୍ଟି ସୁସମ୍ବିଧେ ଗୁଣର ସେ ସାକ୍ଷୀ ଏବଂ ଏଇ ମାଧ୍ୟମରେ ସେ ତାଙ୍କୁ ସୁସମ୍ବିଧେ ତାଙ୍କର ଭକ୍ତଙ୍କ ଦ୍ୱାରା ସେ ଜ୍ଞାତ ହୁଅନ୍ତି, ଅନ୍ୟ କେହି ଜାଣିପାରନ୍ତି ନାହିଁ ଭଗବାନଙ୍କୁ ସମସ୍ତେ ଜାଣିପାରନ୍ତି ଭଗବାନ ସମସ୍ତଙ୍କର ମଙ୍ଗଳକାନ୍ତି ବନ୍ଧୁ ଆଦି କୃଷ୍ଣ କେତେ ଜଣ ଜାଣୁଛନ୍ତି ଭଗବାନଙ୍କୁ, କେତେ ଜଣ ଜାଣି ଭଗବତ ଗୀତାରେ ଭଗବାନ କହିଲେ ନା ମନୁଷ୍ୟାଣାମ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧାଏ ଯତଦାନ ସିଦ୍ଧାନାମ କଶ୍ଚିତ୍ ମାନ ବ୍ୟତୀତ ତତ୍ତ। ଖୁବ୍ କ୍ୱଚିତ୍ ଲୋକ ଭଗବାନ ଜାଣନ୍ତି, ସ୍ୱସମ୍ବିଧେ ଭଗବାନ ଭକ୍ତମାନେ ହିଁ ଭଗବାନ ଜାଣିବେ, ଅନ୍ୟ କେମାନେ ଜ୍ଞାନୀ ଯୋଗୀ କର୍ମୀ ଏମାନେ ସବୁ ଜାଣିପାରିବେ ନାହିଁ। ଆଉ ତ ଅଧିକାଂଶ ଲୋକ ହେଉଛନ୍ତି ସେମାନେ ମ୍ଲେଚ୍ଛ, ସେମାନେ ବୈଦିକ ଶାସ୍ତ୍ର ଗ୍ରହଣ କରନ୍ତି ନାହିଁ। ଅଧିକାଂଶର ଯେଉଁ ରହିଛି ଭାଗବତ ଚତୁର୍ଥ ଚତୁର୍ଥମୂର୍ତ୍ତି ବର୍ଣ୍ଣନା କରାଯାଇଛି, ଯେଉଁ 84 ଲକ୍ଷ ବା ଯୁବ ଅଛନ୍ତି 4 ଲକ୍ଷ ପ୍ରକାର ମନୁଷ୍ୟ ବହୁତ କମ୍, ତାଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ମ୍ଲେଚ୍ଛ ବୌଦ୍ଧ ପୁରିନ୍ଦ, ମ୍ଲେଚ୍ଛ ବୌଦ୍ଧ ଏବଂ ପୁରିନ୍ଦ ଏମାନେ ସବୁ ମାନେ ଶାସ୍ତ୍ରକୁ ଗ୍ରହଣ କରନ୍ତି ନାହିଁ, ଭଗବାନଙ୍କୁ ମାନନ୍ତି ନାହିଁ, ମ୍ଲେଚ୍ଛ ବୌଦ୍ଧ ପୁରିନ୍ଦ ଏମାନେ ଆହୁରି ମଧ୍ୟ ରହିଛନ୍ତି। ଯାହା ହେଉ ଆଉ ଯେଉଁମାନେ ବେଦକୁ ମାନନ୍ତି ସେମାନେ ଖାଲି ମୁଖ୍ୟରେ ମାନନ୍ତି, ବେଦକୁ ଖାଲି ମୁଖ୍ୟରେ ମାନନ୍ତି, ବେଦ ନିଷିଦ୍ଧ କର୍ମ କରନ୍ତି, ବେଦ ନାହିଁ ଗଣେ କ'ଣ ନା ଆମେ ବେଦବିତ୍, ଆମେ ବେଦବାଦୀ, ଆମେ ବେଦ ଅନୁସାରେ ଆମେ ବେଦକୁ ଗ୍ରହଣ କରୁଛୁ ମାନୁଛୁ, ମାନୁଛନ୍ତି କିନ୍ତୁ ମୁଖରେ ମାନନ୍ତି, କିନ୍ତୁ ପ୍ରକୃତରେ ବେଦରେ ଯେଉଁଟା କୁହାଯାଇଛି ତୁମେ ଏଇଟା କରୁନା ସେଇଟା କରିବେ, ବେଦ ନିଷିଦ୍ଧ କର୍ମ କରେ ବେଦ ନାହିଁ ଗଣେ ଚେତନ ଚରିତ୍ରାମୃତରେ କୁହାଯାଇଛି। ଆଉ ଯେଉଁମାନେ ବେଦକୁ ମାନିଲେ ଯେତିକି ପରସେଣ୍ଟ ହେଲେ ସେତିକି ଭିତରୁ ଅଧିକାଂଶ ହେଉଛନ୍ତି କର୍ମକାଣ୍ଡ ଧାରଣ ରହିଛନ୍ତି। କେମିତି ବେଦରେ ଜମିମାନଙ୍କ ଏଇ ଯେଉଁ ରହିଛି ବେଦରେ ଯେଉଁ ସ୍ୱର୍ଗ ଇତ୍ୟାଦି ଲୋକକୁ ଯିବା ପାଇଁ ଯେଉଁ ରହିଛି ଯଜ୍ଞ ଇତ୍ୟାଦି ରହିଛି ସେଇ ଯଜ୍ଞ ପ୍ରତି ସେମାନେ ଆସକ୍ତ ହୁଅନ୍ତି। ବେଦର ଯେଉଁ ମୁଖ୍ୟ ବସ୍ତୁ ହେଉଛନ୍ତି ଭଗବାନଙ୍କୁ ଜାଣିବା, ସେ ବିଷୟ ଜାଣିପାରନ୍ତି ନାହିଁ। ତେଣୁ ଏମାନେ କର୍ମୀ ଆଉ କର୍ମ କର୍ମ ଯେଉଁଠୁ ସରିଛି ସେଠି ଜ୍ଞାନ ଆରମ୍ଭ ହେଉଛି, ଜ୍ଞାନୀ ସେମାନେ ଜ୍ଞାନୀ କୋଟି ଜ୍ଞାନୀ ମଧ୍ୟ ହଏ ଏକ ଜନ ମୁକ୍ତ, କୋଟି ଜ୍ଞାନୀମାନେ ମଧ୍ୟ ସେମାନେ ମୁକ୍ତ ହେଇପାରନ୍ତି ନାହିଁ, ସେମାନେ ଭଗବାନଙ୍କୁ ବ୍ରହ୍ମ କିଛି ଜାଣନ୍ତି, ବ୍ରହ୍ମ ବିଷୟରେ କିଛି ଜାଣନ୍ତି। ଆଉ ଏଇଭଳି ଭାବରେ ଆଉ ଯେଉଁମାନେ ପରମାତ୍ମା କିଛି ଜ୍ଞାନ ପ୍ରାପ୍ତ ହେଉଛନ୍ତି ଯୋଗୀମାନେ ପରମାତ୍ମା ସମସ୍ତେ ଜ୍ଞାନ ପ୍ରାପ୍ତ ହେଉଛନ୍ତି। ତେଣୁ କୃଷ୍ଣ ଭକ୍ତ ବହୁତ ରେୟା, ବହୁତ ଦୁର୍ଲଭ, ଦୁର୍ଲଭ କୃଷ୍ଣ ଭକ୍ତ ଏଇଭଳି ଭାବରେ କୁହାଯାଇଛି। ଜଣେ ଭକ୍ତ ହେବାଟା ଏତେ ସହଜ ଜିନିଷ ନୁହଁ। ତେଣୁ ଭଗବାନ ଭକ୍ତ, ଶୁଦ୍ଧ ଭକ୍ତ ସେମାନେ ଭଗବାନ ପୂର୍ଣ୍ଣ ଭାବରେ ଜାଣିପାରିବେ। ଯେ ସମସ୍ତେ ଭକ୍ତ ହେଇଗଲେ ଯେ ଭଗବାନ ଜାଣିବେ ତା ନୁହଁ। ଯେଉଁମାନେ ଶୁଦ୍ଧ ଭକ୍ତ ସେମାନେ ଭଗବାନ ପୂର୍ଣ୍ଣ ଭାବରେ ଜାଣିବେ। ଏବେ ନାଗପତିମାନେ ସେମାନେ ଶୁଦ୍ଧ ଭକ୍ତ, ତେଣୁ ଭଗବାନଙ୍କ ତତ୍ତ୍ୱକୁ ସେମାନେ ପ୍ରକାଶ କରୁଛନ୍ତି। ଆମେ ଶୁଣୁଛେ ଭଗବାନ ତତ୍ତ୍ୱ। ତେଣୁ ଶିବ ଗୋସ୍ୱାମୀ କହୁଛନ୍ତି 46 ଶ୍ଳୋକ ନା 46 ଶ୍ଳୋକରେ କୁହାଯାଉଛି କ'ଣ ନା ଶ୍ରୀ ଗୋସ୍ୱାମୀ କହୁଛନ୍ତି ଆଚ୍ଛା ଚତୁର୍ମୂର୍ତ୍ତିତେ ଚିତ୍ତାଦି କଥମ ଚତୁର୍ମୂର୍ତ୍ତିତେ କେମିତି ଆମେ ଚତୁର୍ଭୁଜି ଯଦି କହିଲେ ନା ବାସୁଦେବ କୃଷ୍ଣ ସବୁ କହିଲେ ଚତୁର୍ଭୁଜ ମୁଁ ନମସ୍କାର କରୁଛି ଯଦି ଭଗବାନ ପଚାରିବେ ଏଇ ଯେତେବେଳେ ନାଗପତିନୀ ଭଗବାନ ସ୍ତୁତି କରୁଛନ୍ତି ଭଗବାନ ମଧ୍ୟ ତାଙ୍କ ହୃଦୟରେ କିଛି କଥା କହୁଛନ୍ତି ପ୍ରେରଣା ଦେଉଛନ୍ତି ତେଣୁ ଏଇଟାକୁ ସିଦ୍ଧର ସ୍ୱାମୀ ଏଇଟା ଜାଣିପାରୁଛନ୍ତି କିନ୍ତୁ ସିଦ୍ଧର ଆଚାର୍ଯ୍ୟ ଟିକାରେ ସବୁ ଜାଣନ୍ତି ଭାବର କଥା ତେଣୁ ସେ ଯଦି କହିବେ ଭଗବାନ କହିବେ କଥମ ଚତୁର୍ମୂର୍ତ୍ତି ଦେ କେମିତି ମୁଁ ଚତୁର୍ମୂର୍ତ୍ତି ନା କେଉଁ ଶ୍ଳୋକ ଶ୍ଳୋକ 46 ନାଇଁ କି ଏଇ ଯେଉଁ ତା ପୂର୍ବ ଶ୍ଳୋକ କହିଗଲା କୃଷ୍ଣାୟ ରାମାୟ ଚତୁର୍ମୂର୍ତ୍ତି ଯଦି କହିବେ ଭଗବାନ ମୁଁ କେମିତି ଚତୁର୍ମୂର୍ତ୍ତି ହେଲି ମୁଁ ତ ଜାଣେ ସେଥିପାଇଁ ଏଇଟା କୁହାଯାଉଛି ଗୁଣା ଅନ୍ତଃକରଣାନି ତାହାନି ଚିତାଦି ଅଧିଷ୍ଠାତୃତ୍ୱେନ ଚତୁର୍ମୂର୍ତ୍ତି ଦେ ଏଇ ଯେ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଏ ଆମ ହୃଦୟ ଭିତରେ ମନ ବୁଦ୍ଧି ଅହଙ୍କାର ଏବଂ ଚିତ୍ତ ଏହିସବୁର ଅଧିଷ୍ଠାତ ଦେବ ହେଉଛନ୍ତି ସେମାନେ ମନ ବୁଦ୍ଧି ଅହଙ୍କାର ଚିତ୍ତ ବା ହୃଦୟ ଏହାର ଅଧିଷ୍ଠାତ ଦେବତା ହେଉଛନ୍ତି ଏମାନେ 4 ଜଣ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଶ୍ରୀକୃଷ୍ଣ ନିଜକୁ ବିସ୍ତାର କରୁଛନ୍ତି ଏବଂ ବିଶ୍ୱନାଥ ଚକ୍ରଟାକୁ କହୁଛି ଗୁଣ ପ୍ରତିପାୟର ଅର୍ଥ ହେଉଛି ଗୁଣାନାନ୍ ପ୍ରେମବଶ୍ୟତ୍ୱାଧୀନାନ୍ ପ୍ରକର୍ଷଣ ପ୍ରକାଶକାୟ ଗୁଣ ପ୍ରତିପାୟ ଭଗବାନଙ୍କର ଅନନ୍ତ ଗୁଣ ରହିଛି ତାହା ଦେହରୁ ମୁଖ୍ୟ ଗୁଣ ହେଉଛି ଭଗବାନଙ୍କ ପ୍ରେମବଶ୍ୟତା ଭଗବାନ ଭକ୍ତଙ୍କର ପ୍ରେମରେ ଅଧୀନ ହେଇଯାଆନ୍ତି ଅହମ୍ ଭକ୍ତ ପରାଧୀନ ଇଏ ଭଗବାନଙ୍କର ଗୋଟିଏ ଗୁଣ ଭଗବାନ ହେଉଛନ୍ତି ସ୍ୱାଧୀନ ପୂର୍ଣ୍ଣ ସ୍ୱରାଟ କିନ୍ତୁ ଭକ୍ତଙ୍କର ବଶ ସେ ହେଇଯାଆନ୍ତି ଯେମିତି କହିଲେ ଦୁର୍ଭାଷଣ ଭାଗବତ ନବସ୍କନ୍ଦରେ ବର୍ଣ୍ଣନା କରାଯାଇଛି ଅହମ୍ ଭକ୍ତ ପରାଧୀନ ଦୁର୍ଭାଷା ଗଲେ ଆଉ କୌଣସି ଆଶା ନାହିଁ ତାଙ୍କ ପାଖକୁ ଖାଲି ଆଉ କିଛି ତାଙ୍କର ଶକ୍ତି ନାହିଁ ପଡ଼ିଗଲେ ମୁଁ ରକ୍ଷା କର ଭଗବାନଙ୍କର ନାମ ତ ମୁଁ ରକ୍ଷା କରିପାରିବି ନାହିଁ ଏ ନବସ୍କନ୍ଦରେ ଏସବୁ କଥା ବର୍ଣ୍ଣନା କରାଯାଇଛି ଭଗବାନ ତାକୁ ପଠାଇଦେଲେ ପ୍ରଥମଥର ପାଇଁ ଶରଣ ରକ୍ଷକ ଶରଣ ଦେଇପାରିଲେ ନାହିଁ ଭଗବାନ ଏଭଳି ଆଉ କୌଣସି ଇତିହାସ ନାହିଁ ଏଇଟା ଫାଷ୍ଟ ଆଣ୍ଡ ଲାଷ୍ଟ ଶାସ୍ତ୍ରରେ ଦୁର୍ଭାଷାକୁ ପଠାଇଦେଲେ ନା ନା ତୁମେ ଯାଅ ଯାହା ପାଖରେ ଅପରାଧ କରୁଛ ସେଇଠି ଯାଇ କ୍ଷମା ପ୍ରାର୍ଥନା କର ମୁଁ ତୁମକୁ ଦେଇପାରିବି ନାହିଁ କ୍ଷମା କରିପାରିବି ନାହିଁ ଶରଣ ଦେଇପାରିବି ନାହିଁ ମନା କରିଦେଲେ ଶରଣ ରକ୍ଷକ ତେଣୁ ଭଗବାନଙ୍କର ଗୁଣ ପ୍ରେମ ବଶ୍ୟତା ଭଗବାନ ତାଙ୍କର ଭକ୍ତଙ୍କର ପ୍ରେମର ଅଧୀନ ହେଇଯାଆନ୍ତି ମା ଯଶୋଦା ତାଙ୍କୁ ବାନ୍ଧିଲେ ମା ଯଶୋଦା ବାନ୍ଧିପାରିଲେ ତାଙ୍କୁ ଆଉ ସମସ୍ତେ ବାନ୍ଧିପାରିବେ ନାହିଁ ଭଗବାନଙ୍କର କ'ଣ ରହିଛି ତାଙ୍କର ଅନ୍ତର ବାହାର ସବୁ କ'ଣ ରହିଛି ଗୋଟେ ଏତିକି ଲିମିଟ୍ ଅଛି ଏତିକି ବାନ୍ଧିବା ଆମେ ଭଗବାନଙ୍କର ଯେତେବେଳେ ଭଗବାନ ଯାଇଥିଲେ କ'ଣ କହିଲେ ଯଦାଦୁ ପାଠ ପ୍ରହିତ ସଭାୟାନ ଜଗଦ୍ଗୁରୁ ଯାଇକିରି ଯୁଧିଷ୍ଠିର ମହାରାଜ କହିଲେ ଆପଣ ଜାଣନ୍ତୁ ଏ କ'ଣ ଶାନ୍ତି ଦୂତ ହିସାବରେ ଶାନ୍ତି ଆମର ଦରକାର ଆମର ଯୁଦ୍ଧ ଦରକାର ନାହିଁ ଭଗବାନ ଗଲେ ଶାନ୍ତି ଦୂତ ହିସାବରେ ଗଲେ ଏବଂ ବହୁତ ସୁନ୍ଦର କଥା କହିଲେ ନାନି ପୁଂସା ଅମୃତାୟ ନାନି ଅମୃତ ଭଗବାନ କଥା କ'ଣ କହିବା ଅମୃତ ଅମୃତ ଠାରୁ ଅଧିକ ଭଗବାନଙ୍କର କଥା ଆମେ ଯେଉଁ କଥା କହୁଛୁ ସବୁ ଅମୃତ ତୁମ କଥା ଅମୃତ ଭଗବାନ କଥା ହେଉଛି ଅମୃତ ମୃତ୍ୟୁ ସାଗରକୁ ଆମେ ପାର କରିଦେବ ଏ ଅମୃତ ତେଣୁ ଭଗବାନ ଯେତେବେଳେ କହୁଥିଲେ ହସ୍ତିନାପୁର ରାଜସଭାରେ ସେଠି ଯେଉଁ ଥିଲେ ଭୀଷ୍ମ ବିଦୁର ଇତ୍ୟାଦି ଦ୍ରୋଣାଚାର୍ଯ୍ୟ ଇତ୍ୟାଦି ଯେଉଁ ଅମୃତ ଭଳି ଆସ୍ୱାଦନ କରୁଥିଲେ ଭଗବାନ କଥା ଜଗତଗୁରୁ, ଜଗତର ଗୁରୁ ସିଏ ସମସ୍ତଙ୍କର ମଙ୍ଗଳ କରିବେ, କିନ୍ତୁ ଦୁର୍ଯ୍ୟୋଧନ ଶୁଣିଲେ ନାହିଁ। ହଁ, ଦୁର୍ଯ୍ୟୋଧନ କ'ଣ କଲେ ନା ଭଗବାନ ସମୁଦି, ଭଗବାନ ଅଛନ୍ତି ତାଙ୍କ ସମୁଦି, ହଁ ସମୁଦିକି ବାନ୍ଧିବା ପାଇଁ ଚେଷ୍ଟା କଲେ, ବାନ୍ଧିକି ରଖିଦେବା, ତାପରେ ଯାହା ହେଉଛି ହଉ ଦେଖାଯିବ, ଏଇଭଳି ଭାବେ ଚିନ୍ତା କଲେ ଦୁର୍ଯ୍ୟୋଧନ। ଦେଖନ୍ତୁ ଏଭଳି ତାଙ୍କର ବୁଦ୍ଧି। ହଁ, ସେଇଠି ମଧ୍ୟ ଭଗବାନ ତାଙ୍କ ବିଶ୍ୱରୂପକୁ ଦେଖେଇଥିଲେ, ବିଶ୍ୱରୂପ ଦେଖେଇଲେ କେମିତି ବାନ୍ଧିବୁ ବାନ୍ଧ ମୋତେ, ହଁ ଅଛି ଦୌଡ଼ି, ଏଭଳି ତୋ ପାଖରେ କେତେ ଦୌଡ଼ି ଅଛି ବାନ୍ଧିପାରିବୁ, ସମଗ୍ର ବିଶ୍ୱ ଖାଲି ଗୋଟିଏ ଭିତ୍ତି ଚୋରା 400 କୋଟି ମାଇଲ ଖାଲି ଇଏ ତା ନୁହଁ, ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି ଭଗବାନଙ୍କର ଉଦର ରହିଛି, ତାଙ୍କର କ'ଣ ରହିଛି ସୀମା, ଏତିକି ସୀମା ମାରିଦେବା, ଏଇଭଳି ଭାବରେ ଭଗବାନ ଦେଖେଇଦେଲେ ବିଶ୍ୱରୂପ। ସେଠି ମହାଭାରତରେ ବର୍ଣ୍ଣନା କରାଯାଇଛି, ହଁ ଭଗବାନ କିଏ ବାନ୍ଧି ପାରିବେ ନା, କିନ୍ତୁ ଭଗବାନ ମା ଯଶୋଦା ବାନ୍ଧିଦେଲେ, ମା ଯଶୋଦା ଯେତେବେଳେ ବାନ୍ଧିଲେ ସେତେବେଳେ ମଧ୍ୟ ଭଗବାନଙ୍କର ଯେଉଁ ସର୍ବଶୌର୍ଯ୍ୟ ଶକ୍ତି ସବୁ ରହିଛି ସେମାନେ ପ୍ରକାଶ ଦେଇକି ବନ୍ଧେଇ ଦେଉନଥିଲେ ଭଗବାନଙ୍କୁ, ଆମର ପ୍ରଭୁ ବନ୍ଧା ହେବେ କହିକି ଦେଉ ଐଶ୍ୱର୍ଯ୍ୟ ଶକ୍ତି ବାଧା ଦେଉଥିଲେ, କିନ୍ତୁ ମା ଯଶୋଦା ଛାଡ଼ୁନଥିଲେ, ଛୁଟିଆ ଛୁଟିଆ ଦୌଡ଼ି ଆଣିକି ବାନ୍ଧି 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 ବାନ୍ଧିକି ସେତେବେଳେ ଭଗବାନ ବାନ୍ଧି ବନ୍ଧା ହେଇଗଲେ, ତେଣୁ ଭଗବାନ କୃପା ଶକ୍ତି ଆସିଗଲା। ଏଇ ଦୁଇଟି ଶକ୍ତି, ଦୁଇଟି କାରଣ, ଦୁଇ ଆଙ୍ଗୁଳି ସେଥିପାଇଁ କମିଯାଉଥିଲା, ଆମର ପରିଶ୍ରମ ଏବଂ ଭଗବାନ କୃପା। ଭଗବାନଙ୍କର ଯେତେବେଳେ କୃପା ଶକ୍ତି ଉଦୟ ହେଲେ ଐଶ୍ୱର୍ଯ୍ୟ ଶକ୍ତି ସବୁ ଲୋପ ପାଇଗଲେ ବା ସବୁ ଇଏ ହେଇଗଲେ, ଦବିଗଲେ, ଆଉ କାମ କଲା ନାହିଁ ସେଠି ଐଶ୍ୱର୍ଯ୍ୟ, ହଁ ଭଗବାନ କୃପା କାର୍ଯ୍ୟ କଲା ସେଠି। ତେଣୁ ଏଇଭଳି ଭାବରେ ଭଗବାନ ବାନ୍ଧି ହେଲେ ସେଠି, ମା ବାନ୍ଧିଲେ ତାଙ୍କୁ, ଯଶୋଦା ଯଶ ପ୍ରଦାନ କଲେ, କୃଷ୍ଣଙ୍କୁ ଯଶ ଦେଲେ ଭଗବାନ, ସବୁ ଯଶ ହେଉଛି ଭଗବାନଙ୍କର, କିନ୍ତୁ ମା ଯଶୋଦା କୃଷ୍ଣଙ୍କୁ ଯଶ ପ୍ରଦାନ କଲେ, ସେଥିପାଇଁ ତାଙ୍କ ନାଁ ହେଲା ଯଶୋଦା। ଯଶକୁ ସେ ଦାନ କଲେ, ପୁଅକୁ ଏଇଭଳିଆ ଦାନ କଲେ ଯେ ସିଏ, ଆମେ ଶୁଣୁଥିଲେ ଏଇଟା ଦାମୋଦର ଲୀଳା 8 ରହିଛି ଯଶ ଭଗବାନଙ୍କର, ଏଇ 8 ଭଗବାନ କେମିତି ତାଙ୍କ ଭକ୍ତର ଅଧୀନ ହେଇଯାଆନ୍ତି, 8 ସବୁ ବର୍ଣ୍ଣନା କରିଥିଲେ ଦଶମ ସ୍କନ୍ଧ ନବମ ଅଧ୍ୟାୟରେ ଦାମୋଦର ଲୀଳାରେ ବର୍ଣ୍ଣନା କରାଯାଇଛି। ଏଇଟ୍ ୱଣ୍ଡର୍ସ ଆମେ ଗୋଟେ କରିଛୁ ସେଇଟା ୟୁଟ୍ୟୁବରେ, ଇସ୍କନ ବୁଲା ୟୁଟ୍ୟୁବରେ ଅଛି ସେଇଟା, ଏଇଟ୍ ୱଣ୍ଡର୍ସ। ତେଣୁ ଏଇଭଳି ଭାବରେ ମା ଯଶୋଦା ସେ ଦେଲେ ତାଙ୍କ ପୁଅକୁ ଯଶ ଦାନ ଦେଲେ, ଯିଏ ଯଶର ଆଧାର ତାଙ୍କୁ ଯଶ ଦେଲେ ମା, ତେଣୁ ନାଁ ହେଲା ଯଶୋଦା। ଏଇଭଳି ଭାବରେ ଭଗବାନଙ୍କ ଗୁଣ ରହିଛି, ତେଣୁ ପ୍ରମବଶ୍ୟତା ଦିନା ପ୍ରକର୍ଷେଣ ପ୍ରକର୍ଷକାୟ, ପ୍ରକୃଷ୍ଟ ରୂପରେ ଭଗବାନ ପ୍ରକାଶ କରୁଛନ୍ତି, ଭଗବାନ ଲୀଳାରେ ଦାମୋଦର ଲୀଳାରେ ଏଇଟା ପ୍ରକାଶ କରୁଛନ୍ତି ଭଗବାନ, କେମିତି ସେ ତାଙ୍କ ଭକ୍ତର ଅଧୀନ ହେଇଯାଆନ୍ତି। ଏବଂ ସନ୍ଦର୍ଶିତ ହ୍ୟଙ୍ଗ ହରିନା ଗୁପ୍ତବଶ୍ୟତା, ଏହିଭଳି ଭାବରେ ଭଗବାନ ଦେଖିଲେ 8 ଐଶ୍ୱର୍ଯ୍ୟକୁ ତ୍ୟାଗ କଲେ ଭଗବାନ। ଏବଂ ସନ୍ଦର୍ଶିତ ହ୍ୟଙ୍ଗ ସମ୍ୟକ ରୂପରେ ଦର୍ଶନ ଦେଖେଇଲେ ଭଗବାନ, ଅଙ୍ଗ ସୁଖଦେବ ଗୋସ୍ୱାମୀ ଏତେ ଆନନ୍ଦିତ ହେଇଯାଉଛନ୍ତି ଭଗବାନ କଥା କହିକିରି, ପରୀକ୍ଷିତ ମହାରାଜଙ୍କୁ ଅଙ୍ଗ ବୋଲି ସମ୍ବୋଧନ କରୁଛନ୍ତି। ହରିଣା ନୃତ୍ୟ ବତ୍ସତା, ହରିଙ୍କର ଆମେ ସବୁ ନୃତ୍ୟ, କିନ୍ତୁ ତାଙ୍କର ସେ ନୃତ୍ୟ ହେଇଗଲେ, ନୃତ୍ୟଙ୍କର ନୃତ୍ୟ ହେଇଗଲେ, ନୃତ୍ୟ ବତ୍ସତା ତାଙ୍କର ବସ ହେଇଗଲେ ଭଗବାନ, ଇଏ ଭଗବାନ ଗୁଣ ଏଇଭଳି ରହିଛି। ତେଣୁ ତାଙ୍କର ଯେଉଁ ସୁଗୁଣ ରହିଛି ଭଗବାନଙ୍କର, ଏଇ ଗୁଣ ମାଧ୍ୟମରେ ତାଙ୍କର ଭକ୍ତମାନେ ତାଙ୍କୁ ଜାଣନ୍ତି ଭଗବାନଙ୍କୁ, ତେଣୁ ଭଗବାନ ତାଙ୍କ ଭକ୍ତମାନଙ୍କ ପାଖରେ ଧରା ପଡ଼ନ୍ତି। ଯେମିତି ଚୈତନ୍ୟ ମହାପ୍ରଭୁ ଗୁଣ ଛାଦାୟ, ସେ କ'ଣ ସେ ଆସିଥିଲେ, ଛଦ୍ମବେଶରେ ଆସିଥିଲେ, ସିଏ ହେଉଛନ୍ତି କଳିଯୁଗରେ ଯେଉଁ ଆସନ୍ତି, ସେ ହେଉଛନ୍ତି କ'ଣ, ସେ ହେଉଛନ୍ତି କୃଷ୍ଣ, କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ନା, ଏଇଟା ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ ସ୍ତୁତିରେ କହିଛନ୍ତି, ଇଥଂ ନୃ ତେଜ କୃଷି ଦେବ ଦଶାବତାରେ ଲୋକାନ ବିଭବ ସିଂହାଂସି ଜଗତ ପ୍ରତିମାନ ଧର୍ମ ମହାପୁରୁଷ ପାଶ ଯୁଗାନ ଛନ୍ନ କଳୌଜତ ଅଭୋଗ ଯୁଗତ ସତ୍ୟମ, ଭଗବାନ ଛନ୍ନ ରୂପରେ ଆସନ୍ତି, ଭଗବାନ କେହି ଜାଣିପାରନ୍ତି ନାହିଁ ଭଗବାନ ବୋଲି ଛନ୍ନ, ଏମିତି ତ ଭଗବାନ କେହି ଜାଣନ୍ତି ନାହିଁ। ଆଉ ଭଗବାନ ଯଦି ଛୁପିକି ରହିବେ, ଲୁଚିକି ରହିବେ, କିଏ ଜାଣିବେ ଭଗବାନଙ୍କୁ, କିନ୍ତୁ ଭଗବାନ ଭକ୍ତ ଜାଣିପାରିବେ, ଭଗବାନ ତାଙ୍କ ଭକ୍ତ ପାଖରେ ଲୁଚିକି ରହିପାରିବେ ନାହିଁ, ପ୍ରକାଶ ପାଇଯିବେ, ଭକ୍ତ ତାଙ୍କୁ ଜାଣିପାରିବେ ଭକ୍ତ। ଏଇଭଳି ଭାବେ ପ୍ରହ୍ଲାଦ ମହାରାଜ ସ୍ତୁତି କରିଛନ୍ତି। ଭଗବାନ ବିଭିନ୍ନ ଅବତାରରେ ଆସନ୍ତି, ମନୁଷ୍ୟ ସମାଜରେ ବିଭିନ୍ନ ସମାଜରେ କୋଟି କୋଟି ବର୍ଷ ପୂର୍ବେ ସତ୍ୟଯୁଗରେ ଏଇଟା କୁହାଯାଇଥିଲା, ଭଗବାନ ପ୍ରହ୍ଲାଦ ମହାରାଜ ସ୍ତୁତି କରିଥିଲେ ଭଗବାନଙ୍କୁ। ସେହି ସ୍ତୁତିରେ ଭଗବାନ କଳି ଯୁଗରେ ଚୈତନ୍ୟ ମହାପ୍ରଭୁରେ ଆସିବେ ବୋଲି ତାର ପ୍ରମାଣରେ ସେଇଠି ରହିଛି। ଛନ୍ନ କଳଙ୍କ ଯୁଗ, ସେଥିପାଇଁ ଭଗବାନ ଗୋଟେ ନାମ ହେଉଛି ତ୍ରିଯୁଗ। ଯଦିଓ ଭଗବାନ ସବୁ ଯୁଗରେ ଆସନ୍ତି, କିନ୍ତୁ ତାଙ୍କୁ ତ୍ରିଯୁଗ କୁହାଯାଏ। କାହିଁକି ନା କଳି ଯୁଗରେ ସେ ଆସନ୍ତି ଛନ୍ନ ବେଶରେ, ଛନ୍ନାବତାର ଭଗବାନ ଭକ୍ତ ରୂପରେ ଆସିକରି ଭଗବାନଙ୍କର ଭଜନ କରନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଏଇଭଳି ଭାବରେ ଭଗବାନଙ୍କର ଲୀଳା ସବୁ ରହିଛି। ଆମ ସମୟ ହେଇଗଲା, ତେଣୁ ଆସନ୍ତାକାଲିଠୁ ଏଇ 46 ଶ୍ଳୋକରେ ନବଗୁଣ ପ୍ରତିପାଦ ଏଠି ଜଣେ ଆଚାର୍ଯ୍ୟ ଆମ ଟୀକାରେ କହିଛନ୍ତି, ଓଡ଼ିଆରେ ଲେଖା ହେଇଛି, ସେଇଟା ମୁଁ ହାଇଟାଇଟ୍ କରିଥିଲି କହିବାକୁ ଭୁଲିଗଲି। ଆମମାନଙ୍କୁ ଅବଶ୍ୟ ଭଗବତ ଗୀତାରେ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶ ଭଗବାନଙ୍କ ଚରଣ କମଳରେ ପୂର୍ଣ୍ଣ ଶରଣାଗତି ଗ୍ରହଣ କରି ସତ୍ୱର ସଠିକ୍ ସିଦ୍ଧାନ୍ତକୁ ଆସିବାକୁ ହେବ। ଭଗବତ ଗୀତାରେ ଯେଉଁ ଭଗବାନ କହିଲେ, ମନ୍ମନା ଭବ ମଦ ଭକ୍ତ ମଧ୍ୟ ନମସ୍କୁରୁ ସର୍ବଧର୍ମାନ ପରିତ୍ୟଜ୍ୟ ମାମ ଏକମ୍ ଶରଣମ୍ ବ୍ରଜ, ସେଇଟାକୁ ଆମେ ଗ୍ରହଣ କରିବା କଲେ ଆମେ ଜାଣିପାରିବା। ଅତଏବ ନାଗପତ୍ନୀମାନଙ୍କ ଉଦାହରଣକୁ ଅନୁସରଣ କରି ବିନୀତ ଭାବରେ ଭଗବାନଙ୍କୁ ମହିମା କୀର୍ତ୍ତନ କରିବା ଉଚିତ। ଆମେ ଭଗବାନ ମହିମା ଏଇଭଳି ଭାବରେ କୀର୍ତ୍ତନ କରିବା। ନାଗପତ୍ନୀମାନେ ଭଗବାନ ମହିମା କୀର୍ତ୍ତନ କରିଥିଲେ, କେତେ ମହିମା ରହିଛି ଭଗବାନଙ୍କର, ତେଣୁ ଆମେ ମଧ୍ୟ ସେଇଭଳି ଭାବରେ ଭଗବାନ ମହିମା କୀର୍ତ୍ତନ କରିବା। ସୁସମ୍ବିଧେ ଏହି ଶ୍ଳୋକରେ ଅଛି। ଏଇଭଳି ଭାବରେ ଆମ କଥାକୁ ବିଶ୍ରାମ ଦେବା। ଆସନ୍ତାକାଲି 47 ଶ୍ଳୋକର କଥା ଆରମ୍ଭ ହେବ। 53 ଆହୁରି ରହିଛି 7 ଶ୍ଳୋକ। ଏହିଭଳି ଭାବରେ 21 ଶ୍ଳୋକ ସ୍ତୁତି ହେଇଛି। ପୁରୁଷୋତ୍ତମ ମାସରେ ପୁରୁଷୋତ୍ତମ ସ୍ତୁତି ଆମେ ଶୁଣୁଛେ। ସକାଳେ ମୁଚୁକୁନ୍ଦଙ୍କ ସ୍ତୁତି, ସନ୍ଧ୍ୟାବେଳେ ଉପରବେଳା ନାଗପତିଙ୍କ ସ୍ତୁତି, ପୁଣି ଅନ୍ୟ ଭକ୍ତମାନଙ୍କ ସ୍ତୁତି, ଆଗରୁ ସ୍ତୁତି ପାଠ ହେବ, ସ୍ତୁତି ଚାଲିଛି। ପୁରୁଷୋତ୍ତମ ମାସରେ ଭଗବାନ ସ୍ତୁତି ସବୁ ଚାଲିଛି। ଜୟ ଶ୍ରୀମଦ ଭାଗବତ କି, ଜୟ ଶ୍ରୀ ଗୋପାଳ ଭରତ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ଭେ ଗୋରକୁନ୍ଦ କି, ନିଧାଇ ଗୋତ୍ମାନନ୍ଦେ।
ମହାଭାରତରେ ବର୍ଣ୍ଣନା କରାଯାଇଛି, ଦୁର୍ଯ୍ୟୋଧନ ଦେଖେଇଲେ ପୁରା ଭଗବାନ।